श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी कृष्णदेव श्री श्री सीताराम लक्ष्मण हनुमान जंगलपादपद्मण निवेदन करी श्री गुरुदेव श्री श्रीमद भक्ति सुखदान स्वामी गुरु महाराज पाद पद्म निवेदन करी हैं ये दे दो ना ये पट्टा ये बहुत साउंड हो सीट चलिए निवेदन करी समस्त साधु वैष्णव तथा उपस्थ वैष्णव साधन मातृवृंदमर्पण निवेदन करी अयम श्रीमद्भागवत अष्टम स्कंद दशम स्कंद अष्टम अध्याय तृतीय भाग कथा कहवा गत काल जो कथा को विश्राम देते सेठ आरंभ करवा भगवान जो रही मुखरे समग्र विश्व को देखुंती तीन भुवन को देखुं गत काली आलोचना करते तेणु ये देखी यशोदा माँ चिंता कर सब कौन जिनस अद्भुत जिनस सबू कौन सबू तेणु तेणु भगवान शरण में गले मो पुक रक्षा करूँ कौन है मो पुअर पुह जो भगवान सीटा से जानपर ना ये भाव साध्यो नष्ट स्मृतिर्गोपी सारूप्या रोहमात्मज प्रबुद स्नेह करील हृदयासी यथा पुरा जो भावुली कौन जिनस कौन भगवान यू ऐश्वर्य किसी आसी जाऊला बर्तमान सब साध्यो नष्ट स्मृति स्मृति सब हजिगला पी भगवान वैष्णवी माया को विस्तार करदे जो भी भाव पुह भाव माँ यशोदा तक सहित लालन पालन करते भाव आसीगला सा आरोप्य आरो माँ आत्मजम कौन कले बसईदे कोड़े आरोहम कोड़े बस आत्मजम पुत्र बोली भावी प्रभृत स्नेह स्नेह बढ़ीगला कलील हृदय आसी जथा पूरा जमी अतीत आगुरी जमी कृष्ण को से पुत्र भाई ज्ञान कर लालन पालन करुले से भाव चलला तेणु ये सब कहीक भगवान के बाल्यलीला को सब वर्णना कले अष्टम अध्याय आम भावुले सब दिन गोटे गोटे अध्याय करदे बोले कि भगवान व्यवस्था ये लीला को तो विस्तार भाव में वर्णना करने आमर आग्रह आसला ना आम गोटे दिन में कही था आज तृतीय दिन कहले अष्टम अध्याय भगवान बाल्यलीला ये सब सुजोग मिले ना सब शुणापी तेणु भगवान व्यवस्था समस्त शुणुंत भगवान शुणुंत गुरु परंपरा है समस्त शुणुंत तेणु आम हृदय से भाव प्रेरणा आसला ना ना गोटे थर ना तो यू भल भाव विस्तार भाव वर्णना कर तेनाली चली भगवान बाल्यलीला को विस्तार भाव वर्णना करवा भगवान लीला दशम स्कंद लीला ये लीला को शुणापी आखि बुझी रही थे पार्वती केत दशम स्कंद आस शुणा ये दशम सब गुरुत्वपूर्ण लीला आम को सुजोग मिलला दशम स्कंद लीला सब रही सुखदेव गोस्वामी वर्णना कर स्वयं भगवान रही भगवान कथार भगवान स्वयं रही तेणु सुखदेव गोस्वामी कौन परीक्षित महाराज पान कर भगवान कथा से शुणुना भगवान कथा पान कर पूर्व कहले ना दशम स्कंद हिमंतम तोन मुखामुदम च्युतम हरि कथामुदम आपणकर पाद मुखरु पद्म मुख मुख पद्मरु ये जो कथा को पीबंतम एवं भागवतम आरंभ में व्यासदेव कही ये पान कर बोली जो मानकर आम से कह जो मानकर एते रति आसीना प्रेम आसीना से मैंने शुणती कथा किंतु जो मानकर रति आसीगलाणी से पान करती से शुणती ना कथा से पान करती कर्ण माध्यम पान करती तेणु से भाव में ये सुखदेव गोस्वामी भगवान लीला अमृत को कौन कथा कौन परीक्षित महाराज से कथा अमृत पान कर परीक्षित महाराज सहित जिते चीर षाठी हजार मन से पान कर सही कथा को सही लीला कथा को नैमिषारण्य दुई वर्ष पर जो सुत गोस्वामी कहले अठाशी हजार से पान करुले ଏ ଲୀଳା ଏଭଳି ନିତ୍ୟ ଲୀଳା, ସବୁବେଳେ ନିତ୍ୟ ଲାଗିବ। ଏଇ ଲୀଳାକୁ ଯେତେ ଶୁଣିଲେ ମଧ୍ୟ ଜଣେ କହିବ ନାହିଁ ଆଉ ଶୁଣି ଦେଇଛି କଥା, ଏସବୁ କଥା ହେଇଥିଲା, ଏସବୁ ହେଇଥିଲା, ନା ଏଇଟା ନିତ୍ୟ। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଆସିବ ସେଇଟା, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିବେ ପ୍ରତିକ୍ଷଣ ନବ୍ୟବତ ଚତୁର୍ଥ ଜତ, ପ୍ରତିକ୍ଷଣରେ ସେଇ ଲୀଳା, ସେଇ ଲୀଳାଟା ନୂଆ ନୂଆ ଭଳି ଲାଗିବ। ଭଗବାନଙ୍କର ଇଏ ହେଉଛି ପରମାର୍ଥିକ ବସ୍ତୁ, ସବୁ ଭୌତିକ ବସ୍ତୁ ନୁହଁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ଲୀଳାକୁ ବର୍ଣ୍ଣନା କରିକିରି, ଏ ଶ୍ଳୋକରେ ଗୋଟେ କ'ଣ ଗୋଟେ ଯାହାକୁ ତତ୍ତ୍ୱକୁ କହୁଛନ୍ତି, ତୟୋ ତ୍ରୟାଚ୍ୟୋପନିଷଦ୍ଭିଶ୍ଚ ସାଂଖ୍ୟ ଯୋଗୈଶ୍ଚ ସାତ୍ୱଦେହୀ ଉପଜୀୟମାନ ମହାତ୍ମ୍ୟମ ହରିଂସାମନ୍ୟତାତ୍ମଦମ୍। ଏଇ ଶ୍ଳୋକଟି ମୁଁ ଭୁବନେଶ୍ୱର ଇସ୍କନ ମନ୍ଦିରରେ ଥରେ କହିଥିଲି ବା କଥା କହିଥିଲି ସକାଳ 8ଟାରେ 9ଟା ଘଣ୍ଟାଟେ, ଯେତେ କହିଲେ ମଧ୍ୟ ସରିବ ନାହିଁ, ଗୋଟିଏ ଶ୍ଳୋକ ଉପରେ ଆଲୋଚନା କଲେ ସରିବ ନାହିଁ। ଆମର କୌଣସି ଜ୍ଞାନ ନାହିଁ କି ତଥାପି ଆମର କଥା କହିଲେ ମଧ୍ୟ ସରୁ ନାହିଁ, ଆଉ ଯେଉଁମାନଙ୍କର ଅଛି ତାଙ୍କ କଥା କ'ଣ କହିବା। ତେଣୁ କହୁଛନ୍ତି ତ୍ରୟାଚ୍ୟୋପନିଷଦ୍ଭିଶ୍ଚ, ତ୍ରୟା କହିଲେ ବେଦକୁ ତ୍ରୟା ବୋଲି କହନ୍ତି, ତ୍ରୈବିଦ୍ୟା କୁହାଗଲା ନା, ତ୍ରୈବିଦ୍ୟା ସୁମପା, ତ୍ରୈବିଦ୍ୟା କହିଲେ ଋକ୍ସାମ ଯଜୁ, ଏ ତିନୋଟି ବେଦକୁ ତ୍ରୟା ବୋଲି କୁହାଯାଏ। ତ୍ରୟାଚ ଉପନିଷଦ୍ଭିଶ୍ଚ, ବେଦମାନଙ୍କରେ ଏବଂ ଉପନିଷଦ ମାନେ ଅନେକ ଉପନିଷଦ ଅଛନ୍ତି, ମୁଖ୍ୟ ହେଉଛି 108 ଉପନିଷଦ। ଏସବୁ ବେଦ ଉପନିଷଦରେ ସାଂଖ୍ୟ ଯୋଗେଇଛ ସାତ୍ୱତୀ, ସାଂଖ୍ୟ ଯୋଗ ବା ସାଂଖ୍ୟ, ସାଂଖ୍ୟ ଆଲୋଚନା କେଉଁମାନେ କରନ୍ତି, କେଉଁମାନେ ଅଷ୍ଟାଙ୍ଗ ଯୋଗ କରନ୍ତି, ଏଇଭଳି ଭାବରେ କିଏ କେଉଁଭଳି ମାର୍ଗରେ ଭଗବାନଙ୍କୁ ଅନ୍ୱେଷଣ କରୁଛନ୍ତି, କିଏ ବେଦ ମାଧ୍ୟମରେ ତ୍ରୈବିଦ୍ୟା ମାଂସ ପାପୁତ ପାପା ଇତ୍ୟାଦି ସବୁ କରିକିରି ଭଗବାନଙ୍କର କୃପା ପ୍ରାର୍ଥନା କରନ୍ତି, କିଏ ଉପନିଷଦ ଜ୍ଞାନୀମାନେ ଉପନିଷଦ ସାଂଖ୍ୟ ସାଂଖ୍ୟ ମଧ୍ୟ ଜ୍ଞାନୀ, ସେମାନେ ସବୁ ଭଗବାନଙ୍କର ଆଲୋଚନା କରନ୍ତି, ଅନୁଶୀଳନ କରନ୍ତି, ବ୍ରହ୍ମ ଅନୁଶୀଳନ କରନ୍ତି, କିଏ ଯୋଗ ମାଧ୍ୟମରେ ଅଷ୍ଟାଙ୍ଗ ଯୋଗ ସବୁ ରହିଛି ପାତଞ୍ଜଳିକର, ସେ ମଧ୍ୟ ଭଗବାନଙ୍କର ଧ୍ୟାନ କରନ୍ତି। ସାତ୍ୱତୀ ଭଗବାନ ଭକ୍ତମାନେ ଉପଗୀୟମାନ ମହାତ୍ମ୍ୟ, ଭଗବାନଙ୍କର ଗୁଣକୁ ମହାତ୍ମ୍ୟକୁ ଗାନ କରନ୍ତି, ଉପଗୀୟମାନ ଉପଗୀୟ ଭଗବାନଙ୍କର ମହାତ୍ମ୍ୟକୁ ତ କେହି ଗାନ କରିପାରିବେନି କମ୍ପ୍ଲିଟଲି, କିନ୍ତୁ କିଛି କିଛି ଜଣେ ଗାନ କରିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ଭଗବାନ ଗୁଣକୁ କେହି ଗାନ କରିପାରିବେ, ଉପଶବ୍ଦ ଲାଗିଲା ସେଥିପାଇଁ, କିଛି କିଛି ଯାହାର ଯେତିକି ରିଏଲାଇଜେସନ୍ ଅଛି, ଯାହାର ଯେତିକି ଅନୁଭୂତି ଅଛି, ସେ ସେଇ ଅନୁସାରେ ଗାନ କରିବ। ଆମର ଅନନ୍ତଦେବ ଗାନ କରୁଛନ୍ତି, ଗୁଣ ଗାନ କରୁଛନ୍ତି, ସରୁ ନାହିଁ, ଏକ ଗୋଟିଏ ମୁଖରେ ନୁହଁ, 1000 ମୁଖରେ ନନ୍ଷ୍ଟପ୍ ଭଗବାନଙ୍କର ଗୁଣ ଗାନ କରୁଛନ୍ତି, ସରୁ ନାହିଁ। ଏଭଳି ଉପଗୀୟମାନ ତଥାପି ସରିବ ନାହିଁ, ଗାନ କରିଦେଲି ଭଗବାନ ଗୁଣ ନା, ଉପଗୀୟ ମହାତ୍ମା ହରିଂ, ସେ ହରି ସିଏ ସମସ୍ତଙ୍କୁ ଆକର୍ଷଣ କରିବେ। ତେଣୁ ହରିଂ ସା ମନ୍ୟତାତ୍ମଜାମ, ନିଜ ପୁତ୍ର ବୋଲି ଭାବିକିରି ସା କହିଲେ ଯଶୋଦା ଏଇଭଳି ଭାବରେ ତାଙ୍କୁ ଲାଳନ ପାଳନ କରୁଛନ୍ତି ଏ ଭଗବାନ। ତେଣୁ 46 ଅଧ୍ୟାୟରେ 46 ଶ୍ଳୋକରେ କହୁଛନ୍ତି, ତା'ପର ଶ୍ଳୋକରେ ରାଜା କହୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ଶୁଣିକିରି ଏତେ ଆନନ୍ଦିତ ହେଇଯାଉଛନ୍ତି ଭଗବାନଙ୍କ ଲୀଳା, ସେ କହୁଛନ୍ତି ନନ୍ଦ କି ମକରୋଦ, ନନ୍ଦ କି ମକରୋଦ ବ୍ରହ୍ମନ୍ ଶ୍ରେୟା ଏବ ମହୋଦୟମ୍ ଯଶୋଦା ଚ ମହାଭାଗା ପପୁ ଯଶ୍ୟା ସ୍ତନ ଘରିମ୍। କ'ଣ ସେମାନେ ମହାଭାଗ୍ୟ କରିଥିଲେ, ନନ୍ଦ କି ମକରୋଦ, ନନ୍ଦ କ'ଣ କରିଥିଲେ, ଆଜି ସେ ଯେଉଁ ଲୀଳା ସବୁ କରୁଛନ୍ତି, ପରୀକ୍ଷିତ ମହାରାଜଙ୍କ ଇଚ୍ଛା ହେଉଛି ଆମେ ସେଇଥିରେ ଭାଗ ନେଇଥାନ୍ତୁ କି। ଏଇସବୁ ନନ୍ଦ ମହାରାଜ ଯଶୋଦା ମହାରାଜ ଯଶୋଦା ମହାରାଣୀ ଯେଉଁ ଭଗବାନଙ୍କ ଲୀଳାରେ ଭାଗ ନେଇକି ଯେଉଁ ଫଳ ପାଉଛନ୍ତି, ସେ କଥାକୁ ଶୁଣିକିରି ମଧ୍ୟ ସେଇ ଫଳ ମିଳିବ, ଏ ଭଗବାନଙ୍କର ଅଧିକ ଜ୍ଞାନ ହେଉଛି ଏଇଭଳି ଭାବରେ, କିନ୍ତୁ ତଥାପି ତାଙ୍କର ମନ ହେଉଛି ଆମେ ଯଦି ସେଇଭଳି ଭାବରେ ଲୀଳାରେ ସ୍ଥାନ ହେଇପାରୁ, ସେଇଥିପାଇଁ ପଚାରୁଛନ୍ତି କ'ଣ ସେ କରିଥିଲେ, ଆମେ ବି ସେଇ କରିବା। ନନ୍ଦ କି ମକରୋଦ, ନନ୍ଦ କ'ଣ କରିଥିଲେ, ନନ୍ଦ କି ମକରୋଦ ବ୍ରହ୍ମନ୍, ଏ ବ୍ରହ୍ମନ୍ ଶ୍ରେୟ ଏବ ମହୋଦୟମ୍, ଯେଉଁ କ'ଣ ଶ୍ରେୟ କାର୍ଯ୍ୟ କରିଥିଲେ, କ'ଣ ପୁଣ୍ୟ କରିଥିଲେ, କ'ଣ ଯେଉଁ କରିଥିଲେ, ଯେଉଁଥିପାଇଁ କି ତାଙ୍କର ଏ ମହାଭାଗ୍ୟ ଉଦୟ ହେଲା, ମହାଉଦୟ ମହୋଦୟମ୍ ଏବଂ ଛୋଟିଆ ଭାଗ୍ୟ। ଆଜି ମଧ୍ୟ ଆମେ ଯେଉଁ କଥା କହୁଛୁ, ଏ ମଧ୍ୟ ଛୋଟିଆ ଭାଗ୍ୟ ନୁହଁ, ଏ ମଧ୍ୟ ସେଇଭଳି ଭାବରେ ଗୋଟେ ବଡ଼ ଭାଗ୍ୟ। ଯଶୋଦା ଅଛ ମହାଭାଗା ଏବଂ ନନ୍ଦଙ୍କ ଅପେକ୍ଷା ଯଶୋଦା ଆହୁରି ଅଧିକ ଭାଗ୍ୟବତୀ। କାହିଁକି ନା ପପୁ ଯଶ୍ୟ ସ୍ତନାଙ୍ଗରିମ୍, କୁନ୍ତି ଦେବୀ ମଧ୍ୟ ସେ କଥା କହିଥିଲେ, କୁନ୍ତି ଦେବୀ ତାଙ୍କ ସ୍ତୁତିରେ ସେ କଥା କହିଥିଲେ, କୃଷ୍ଣାୟ ବାସୁଦେବାୟ ଦେବିକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମ ନମଃ। ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେ ସ୍ତୁତି କରିଥିଲେ ଭଗବାନଙ୍କୁ, କୃଷ୍ଣାୟ ତାଙ୍କର ପୁତୁରା ହେବେ, ତାଙ୍କ ଭାଇଙ୍କର ପୁଅ ପୁତୁରା, କିନ୍ତୁ ସେ କହୁଛନ୍ତି କୃଷ୍ଣା, ମୁଁ କୃଷ୍ଣଙ୍କୁ ପ୍ରଣାମ କରୁଛି, କୃଷ୍ଣାୟ ବାସୁଦେବା ଯିଏକି ବସୁଦେବଙ୍କର ପୁତ୍ର, ଏବଂ ଦେବକୀ ନନ୍ଦନାୟ ଚ ବସୁଦେବଙ୍କ ଠାରୁ ଦେବକୀ ଆହୁରି ଭାଗ୍ୟବତୀ, କାହିଁକି ନା ଦେବକୀଙ୍କ ଗର୍ଭରେ ଭଗବାନ ଥିଲେ। ବାସୁଦେବା ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ, ତାଙ୍କଠାରୁ ଆହୁରି ଭାଗ୍ୟବାନ ହେଉଛନ୍ତି ନନ୍ଦଗୋପ ନନ୍ଦ ମହାରାଜ। ଏଇ ବାଲ୍ୟଲୀଳା ଏଇଟା କହିବା ପର ଶ୍ଳୋକରେ କୁହାଯିବ, ରାଜା କହିବେ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମ ନମଃ। ଗୋବିନ୍ଦ ସିଏ ସମସ୍ତଙ୍କ ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଗୋବିନ୍ଦ ତାଙ୍କୁ ମୁଁ ପ୍ରଣାମ କରୁଛି। ଆମର ଶ୍ରୀଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଭଗବାନଙ୍କର ଅଷ୍ଟମ ନବମ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯିବ ଦାମୋଦର ଲୀଳା, ମା ଯଶୋଦା ତାଙ୍କୁ ବାନ୍ଧିଥିବେ, ସେ ସମୟରେ କୁନ୍ତିଦେବୀ ଯାଇଥିଲେ, ସେଠିକି କୁନ୍ତିଦେବୀ ଯାଇଥିଲେ, ସେ ଦେଖିଥିଲେ ସେ ଲୀଳାକୁ। ତେଣୁ ସେ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଗୋଟେ ସ୍ତୁତିରେ ସେ କଥା କହୁଛନ୍ତି, ଭଗବାନଙ୍କ ଲୀଳାକୁ ଯେ ଦେଖିବ ସେ କହିବନି ଯେ ଏଇ ଅଭିନୟ ହେଉଛି ବୋଲି। ଆମର ରୋଲ୍ ସବୁ କରୁଛନ୍ତି, ରୋଲ୍ରେ ଏତେ କେତେ କ'ଣ କରି କରିଦେଉଛନ୍ତି, ଆଉ ଭଗବାନଙ୍କ ଲୀଳା ପୂର୍ଣ୍ଣ, ତାଙ୍କର କୌଣସି କେଉଁଥିରେ ଆସିବ ନାହିଁ, ଏଇଟା ଟିକେ ଠିକ୍ ଭାବରେ ରୋଲ୍ ହେଲା ନାହିଁ, ଭଗବାନଙ୍କ ଲୀଳା କେହି କାହିଁ ଜାଣିପାରିବନି ଅଭିନୟ ବୋଲି, ସତ ସତ ଜିନିଷ ଏଇଭଳି ଭାବରେ। ତେଣୁ ଯଶୋଦା ଚ ପପୁ ଯଶ୍ୟ ସ୍ତନ ଘରିମ୍, ଭଗବାନ ତାଙ୍କର ସ୍ତନ୍ୟପାନ କରିଥିଲେ। ଯଶୋଦା ଚ ମହାଭାଗା, କେତେ ଭାଗ୍ୟବତୀ ସିଏ ଯଶୋଦା, କ'ଣ ସବୁ କରିଥିଲେ ସେମାନେ, କାହିଁକି ଏଇଟା କହିଲେ ତା ପର ଶ୍ଳୋକରେ କୁହାଯାଉଛି। ତାର ପର ଶ୍ଳୋକରେ କହୁଛନ୍ତି ପିତରୌ ନାନବିନ୍ଦେତା କୃଷ୍ଣ ଦାରାର୍ଭକେତମ ଗାୟନ୍ତ୍ୟା ଧ୍ୟାପି କବୟୋ ଜଲ୍ଲୋକ ସମଳାପହମ। ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନଙ୍କ ଏଇସବୁ ଲୀଳା କବିମାନେ ଗାନ କରୁଛନ୍ତି, କେତେ କବିମାନେ ଗାନ କରୁଛନ୍ତି, ସରିଗଲା ତା ନୁହଁ, ଭଗବାନ ଗୁଣ ଗାନ ସରିଗଲା ତା ନୁହଁ, 5000 ବର୍ଷ ତଳର କଥା, କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ଅଦ୍ୟାପି ଏ ପର୍ଯ୍ୟନ୍ତ କହିଲେ ସିଏ ଯେତେବେଳେ କହୁଥିଲେ 5000 ବର୍ଷ ତଳେ କହୁଥିଲେ ସିଏ ପରୀକ୍ଷିତ ମହାରାଜ, କିନ୍ତୁ ବର୍ତ୍ତମାନ ମଧ୍ୟ ସେଇଟା ଯିବ ଅଦ୍ୟାପି, ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନ ଲୀଳା ଗୁଣ ଗାନ ଚାଲିଛି, ସରି ନାହିଁ, ଶେଷ ହଉ ନାହିଁ, ସେଇ ଲୀଳାକୁ ଗାନ କରୁଛନ୍ତି, କେତେ ପ୍ରକାର କିଏ କ'ଣ, ସେ ଭଗବାନ ସେଇଭଳି ଭାବେ ବୃଦ୍ଧି ଦେଉଛନ୍ତି। ପିତରୌ ନାନବିନ୍ଦେ ତାଙ୍କର ପିତାମାତା ଯେଉଁ ଥିଲେ ବସୁଦେବ ଏବଂ ଦେବକୀ, ସେ ଲୀଳାକୁ ଭାଗ ନେଇପାରିଲେ ନାହିଁ, ସେ ଦେଖିପାରିଲେ ନାହିଁ, ପୁତ୍ରର ଯେଉଁ ଛୋଟ ପିଲାର ଲୀଳା ସବୁ କେତେ ଆନନ୍ଦମୟ ଲୀଳାକୁ ସେମାନେ ଭାଗ ନେଇପାରିଲେ ନାହିଁ, ସେଇଠି ରହିକି ଖାଲି ଯାହା ଚିନ୍ତା କରୁଛନ୍ତି କ'ଣ କରୁଛି ମୋ ପୁଅ ଏଇଭଳି ଭାବରେ, ବସୁଦେବ ଦେବକୀ ମା ପିତାଙ୍କର କିଭଳି ଭାବରେ ତାଙ୍କ ହୃଦୟ କିଭଳି ଭାବରେ ଦଗ୍ଧୀଭୂତ ହେଉନଥିବ ଭଗବାନ ବିରହରେ। ଭଗବାନ ସିଏ ଏଠି ମାଧୁର୍ଯ୍ୟ ଭାବ ରହିଛି, ସେଠି ଐଶ୍ୱର୍ଯ୍ୟ ଭାବ ରହିଛି, ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ ତାଙ୍କୁ ସ୍ତୁତି କରିଥିଲେ, ତେଣୁ ଆଜି ଭଗବାନଙ୍କ ବିରହରେ କିଭଳି ଭାବରେ ସେମାନେ ସନ୍ତାପରେ ଥିବେ ସେଇଟା ଆମେ ଅନୁମାନ କରିବା। ମା ଆପଣମାନେ ତ ସବୁ ମା ସବୁ ଜାଣିଥିବେ, ଆପଣ ପିଲାମାନେ ରହିଲେ କିଭଳି ଭାବରେ ରହିବ ମନ, ଏଇଭଳି ଭାବରେ ତେଣୁ ସେ ରହିଛନ୍ତି। ପିତରୁ ନାନୁବିନ୍ଦେତା କୃଷ୍ଣ ଦ୍ୱାରା ଆରଭକେ ହେଇଥମ, ଆରଭକ ଛୋଟ ପିଲା ଲୀଳାରେ ଯେଉଁ ସବୁ କଲେ 11 ବର୍ଷ କାଳ ଯେଉଁ ଲୀଳା ବୃନ୍ଦାବନରେ, ଏହି ଲୀଳାକୁ ସେମାନେ ନ ଅନୁବିନ୍ଦେ ତା ସେମାନେ ଦେଖିପାରିଲେ ନାହିଁ, ବିନ୍ଦ ଏଇଟାକୁ ଆନନ୍ଦ ଅନୁଭବ କରିପାରିଲେ ନାହିଁ। ବିନ୍ଦ କିଛି ଆନନ୍ଦ ଆଜି ପାଉଛନ୍ତି ମା ଯଶୋଦା ଏବଂ ନନ୍ଦ ମହାରାଜ, କିନ୍ତୁ ଦେବକୀ ଏବଂ ବସୁଦେବ ସେଇଟା ପାଇପାରିଲେ ନାହିଁ। ତେଣୁ ତା ପୂର୍ବରେ କହିଲେ କ'ଣ ସେମାନେ ଭାଗ୍ୟ କରିଥିଲେ, ଏମାନେ ପାଇପାରିଲେ ନାହିଁ ଏ ଅର୍ଭକ ଲୀଳାକୁ ଦେଖିବା ପାଇଁ, ଶୁଣିବା ପାଇଁ ବା ଅନୁଭବ କରିବା ପାଇଁ। କୃଷ୍ଣ ଦାରା ଅର୍ଭକେ ହିତମ୍, କୃଷ୍ଣଙ୍କର ଉଦାହର ଉଦାହର କିନ୍ତୁ ଉଦାହର ଲୀଳା, ଭଗବାନଙ୍କର ବାଲ୍ୟଲୀଳା ଉଦାହର ଲୀଳା, ଏଇଟାକୁ ସେମାନେ ଦେଖିପାରିଲେ ନାହିଁ ବାଲ୍ୟଲୀଳାଟାକୁ। ଗୋପୀମାନେ କହିବେ ସରି, ଭଗବାନଙ୍କର 16,108 ରାଣୀ ମଧ୍ୟ ସେମାନେ ଚାହିଁବେ ଭଗବାନଙ୍କର କ'ଣ ସବୁ ଲୀଳା କରିଥିଲେ ବୃନ୍ଦାବନରେ, ଯେଉଁ ଲୀଳାକୁ ମା ରୋହିଣୀ ଥିଲେ ସେଠି ରୋହିଣୀ ସବୁ ଦେଖିଛନ୍ତି କିନ୍ତୁ ଦେବକୀ ଦେଖିନଥିଲେ। ତେଣୁ ରୋହିଣୀ ବର୍ଣ୍ଣନା କରିବେ ଏ ଯେଉଁ ଦ୍ୱାରକାରେ ଯେଉଁ ଲୀଳା ଶୁଣିକିରି କୃଷ୍ଣ ବଳରାମ ଏବଂ ସୁଭଦ୍ରା ଏସବୁ ଜଗନ୍ନାଥ ବଳଦେବ ସୁଭଦ୍ରା ହେଇଯିବେ, ଏସବୁ ଲୀଳା ରହିଛି। ସେଥିପାଇଁ ଭଗବାନ କୃଷ୍ଣଙ୍କର ହେଉଛି ମହାଭାବ ପ୍ରକାଶ ଜଗନ୍ନାଥ। ବଳରାମ ମଧ୍ୟ ସେଇଭଳି ଭାବରେ ଯାଇଛନ୍ତି, ସୁଭଦ୍ରା ମଧ୍ୟ ତାଙ୍କ ଚକ୍ଷୁ ବିସ୍ଫାରିତ ହୋଇଯାଇଛି, ହସ୍ତପାଦ ସଙ୍କୁଚିତ ହୋଇଯାଇଛି। ଏ ମହାଭାବର କଥା ଭଗବାନ ବାଲ୍ୟଲୀଳା ଏଭଳି ମନୋହର, ଭଗବାନ ମଧ୍ୟ ଆକର୍ଷିତ କରନ୍ତି ଏବଂ ତାଙ୍କର ମହାଭାବ ପ୍ରକାଶ ହୋଇଯାଏ ଏ ଲୀଳା। ତେଣୁ ଭଗବାନଙ୍କର କୃଷ୍ଣ ଉଦାହର ଅର୍ଭକ ଇତମ ଇତମ ଯେଉଁ ପ୍ରକାର ସବୁ ଲୀଳା କରିଥିଲେ, ଭଗବାନ ବସିଲେ ମଧ୍ୟ ସେଇଟା ଗୋଟେ ଲୀଳା, ଭଗବାନ ଚାଲିଲେ ଗୋଟେ ଲୀଳା, ଭଗବାନ କଥା କହିଲେ ଗୋଟେ ଲୀଳା, ଯାହା କଲେ ସବୁ ଲୀଳା ଭଗବାନଙ୍କର। ଭଗବାନ ଲୀଳା କରିବା ପାଇଁ ସବୁ ଡ୍ରେସ୍ ଫ୍ରେସ୍ ପଡ଼ିକିରି ଇଏ କରିକିରି ସବୁ ପଢ଼ା ପେପାର କରିକି ସବୁ କହିବେ ତା ନୁହଁ, ସେ ଯାହା କହିଲେ ଖଣ୍ଡି ଖଣ୍ଡି କଥା କହିଲେ ମେ ନାଇଁ ମାଖନ ଖାଇଓ, ଇଏ ସବୁ ବର୍ତ୍ତମାନ ଇଏ ହେଇଗଲା ଗୀତ ଗାନ ଚାଲିଛି ତାଙ୍କର ଲୀଳା, ମେ ନାଇଁ ମାଖନ ଖାଇଓ ମୟାମରେ ମେ ନାଇଁ ମାଖନ ଖାଇଓ, ମୁଁ ମାଖନ ଖାଇ ନାହିଁ। ଏଭଳି ଭାବରେ କିଛି କବିମାନେ ତାଙ୍କର ଲୀଳାକୁ ଗାନ କରୁଛନ୍ତି, ଗାୟନ୍ତି ଅଧ୍ୟାପି କବୟୁ, ଏ ପର୍ଯ୍ୟନ୍ତ ମଧ୍ୟ କବିମାନେ ଭଗବାନଙ୍କର ଗୁଣ ଗାନ କରୁଛନ୍ତି, ଶେଷ ହଉ ନାହିଁ। କେତେ ନୂଆ ନୂଆ କବି ଆସୁଛନ୍ତି, କେତେ କଥା ସବୁ ପୁରସ୍କାର ପାଉଛନ୍ତି ଭଗବାନଙ୍କ ଲୀଳାକୁ ଏଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ସେଇ ଲୀଳା ବର୍ଣ୍ଣନା ହେଇସାରିଛି, କିନ୍ତୁ ସିଏ ଆଉ ଥରେ ବର୍ଣ୍ଣନା କଲେ ଏବଂ ପାଇଗଲେ କେତେ ଆୱାର୍ଡ଼ ପାଇଗଲେ, କେତେ ପ୍ରାଇଜ୍ ପାଇଗଲେ। ଭଗବାନଙ୍କର ଏଇଭଳି ଭାବରେ ସବୁ ଅନେକ ଲୀଳା ରହିଛି, ଗାୟନ୍ତି ଅଧ୍ୟାପି କବୟୁ, କବିମାନେ ଏ ପର୍ଯ୍ୟନ୍ତ ମଧ୍ୟ ଗାନ କରୁଛନ୍ତି ଭଗବାନଙ୍କ ଲୀଳା। ସେହି ଲୀଳା 5,000 ବର୍ଷ ତଳର ଘଟଣା, ଆଉ କ'ଣ ସେଇଟା କହିବା ନା, ଏସବୁ ନିତ୍ୟ ନୂତନ। କେଡ଼େ ଛନ୍ଦ ଜାଣେ ଲୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣେ ଲୋ ସହି ଟିକି ପିଲା ବୋଲି ଯାହାକୁ କହୁ, ଟିକି ପିଲା ବୋଲି ଯାହାକୁ କହୁ, ଚିରି ପକାଇଲା ବକାର ପାଟି, କେଡ଼େ ଛନ୍ଦ ଜାଣିଲ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲ ସହି ଜନ୍ମ କାଳେ ଏନ୍ତୁଡ଼ି ସାଳେ, ଜନ୍ମ କାଳେ ଏନ୍ତୁଡ଼ି ସାଳେ, କୁଆ କୁଆ ହୋଇ ରବିଲା ଛଳେ, କୁଆ କୁଆ ହୋଇ ରବିଲା ଛଳେ, ରହିଣ କୋଳରେ କ୍ଷୀର ସହିତରେ, ରହିଣ କୋଳରେ କ୍ଷୀର ସହିତରେ, ପୁତନା ଅସୁରୀ ପ୍ରାଣ ନେଲାଟି, ପୁତନା ଅସୁରୀ ପ୍ରାଣ ନେଲାଟି, କେଡ଼େ ଛନ୍ଦ ଜାଣିଲ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲ ସହି ବିସ୍ତାରି ପାଟି ଖାଇଲା ମାଟି। ଏଇ ଲୀଳାଟି ଆମେ ଦେଖିଲେ ଆଜ୍ଞା, ବିସ୍ତାରି ପାଟି ଖାଇଲା ମାଟି, ମାଝ ସୁମତି ଛାଟରେ ପିଟି, ମାଝ ସୁମତି ଛାଟରେ ପିଟି, ଆକଟନ୍ତେ ଥରେ ତା ପାଟି ଭିତରେ, ଆକଟନ୍ତେ ଥରେ ତା ପାଟି ଭିତରେ, ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି, ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି, କେଡ଼େ ଛନ୍ଦ ଜାଣିଲ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲ ସହି। ମୁଁ ଦେଖୁଥିଲି ଆଜି ଏ ଗୀତଟା, ମୁଁ ଦେଖିଥିଲି, ମୁଁ ଥରେ ମାୟାପୁରରେ କହିଥିଲି, ଏଇ ସଙ୍ଗୀତଟି ଗାନ କରିଥିଲି। ଆଜି ମୁଁ ଦେଖୁଥିଲି ୟୁଟ୍ୟୁବରେ, ଲକ୍ଷ ଲକ୍ଷ ଲୋକ ଏଇଟା ଶୁଣୁଛନ୍ତି, ଏଇଟା ଓଡ଼ିଶୀ ଗୀତ କରିକି ଗାନ କରିକି ଏସବୁ ଚାଲିଛି। କେତେ କେତେ ସେଇ ଗୀତ ଗାନ କରୁଛନ୍ତି, କେତେ ଲୋକ ଦେଖୁଛନ୍ତି, କେତେ କ'ଣ କରୁଛନ୍ତି, ଭଗବାନଙ୍କ ଲୀଳା ସବୁ ନୂତନ ନୁହଁ। ଏଇଟା ହେଇଯାଇଥିଲା ହଜାର ବର୍ଷ ତଳେ, ଆମେ ଦୁଇ ଦିନ ତଳେ ନ୍ୟୁଜ୍ ପେପର ଦେଖୁଛେ, ଦୁଇ ଗୋଟିଏ ଦିନ ପଢ଼ିଦେଲା ମାନେ ଫିଙ୍ଗି ଦେଉଛନ୍ତି ନ୍ୟୁଜ୍ ପେପର। ଏ ଭୌତିକ ଆଉ ପରମାର୍ଥିକ ବସ୍ତୁ ଭିତରେ ତଫାତ ହେଉଛି ଏଇଭଳି ଭାବରେ। ଭଗବାନଙ୍କର କଥା ସବୁ ନିତ୍ୟ ନୂତନ, ଏ ପର୍ଯ୍ୟନ୍ତ ମଧ୍ୟ ଗାନ କରୁଛନ୍ତି ଭକ୍ତମାନେ ଭଗବାନଙ୍କର। ଗାଆନ୍ତି ଅଧ୍ୟାପି କବୟୋ ଜଲ ଲୋକ ସମଳା ପୟମ, ଏଇଟା ଯେଉଁ ଗାନ କରନ୍ତି ଏଠି କେବଳ ଆନନ୍ଦ ମିଳେ ତା ନୁହେଁ, ତାଙ୍କର ଯେଉଁ ଭିତରେ ଯେଉଁ ଅନର୍ଥ ସବୁ ରହିଛି, ଯେଉଁ ମଳ ସବୁ ରହିଛି, ସବୁ ମଳ ସବୁ ଦୂର ହେଇଯାଏ ଭଗବାନ କଥା ଶୁଣିଲେ। ଆମେ କଥା ବହୁତ କଥା ରହିଛି, ଭଗବାନ କଥା ଶୁଣିବାର ଅନେକ ସବୁ ରହିଛି, ଫଳ ସବୁ ରହିଛି, ଆମେ ବହୁତ ଥର କହିଛି ସେ କଥା। ଭଗବାନ କଥା ଶୁଣିଲେ ଆମ ହୃଦୟ ସବୁ ଶୁଦ୍ଧ ହେଇଯିବ ଭଗବାନ କଥା, ଏବଂ ଆମେ ଭଗବତ ଧାମକୁ ଯିବା। ତେଣୁ ଏହିଭଳି ଭାବରେ କହୁଛନ୍ତି, ଯଦି ପ୍ରଶ୍ନ ପଚାରିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତାର ଉତ୍ତର, ଦ୍ରୋଣ ବସୁନାନ୍ ପ୍ରବରୋ ଧରୟା ସହ ଭାର୍ଯ୍ୟା କରିଷ୍ୟମାଣ ଆହାଦେଶାନ ବ୍ରହ୍ମଣ ସ୍ତମୁ ବାଜ। କହୁଛନ୍ତି ଦ୍ରୋଣ ବସୁନାନ୍ ପ୍ରବରୋ, ଏ ଦ୍ରୋଣ ଏବଂ କିଏ ନନ୍ଦ ଏବଂ ଯଶୋଦା ଏମାନେ ହେଉଛନ୍ତି ଦ୍ରୋଣ, ଦ୍ରୋଣ ଯଶୋଦା ନନ୍ଦ ହେଉଛନ୍ତି ଦ୍ରୋଣ ଥିଲେ, ଇଏ ହେଉଛନ୍ତି ବସୁ, ଜଣେ ବସୁ ଥିଲେ, ଅଷ୍ଟ ବସୁ ରହିଛନ୍ତି, ଇଏ ଜଣେ ବସୁ ଅଛନ୍ତି ବସୁ, ତାଙ୍କ ନାଁ ହେଉଛି ଦ୍ରୋଣ। ଦ୍ରୋଣ ବସୁନାନ୍ ପ୍ରବରୋ ଧରୟା ସହ ଭାର୍ଯ୍ୟା, ଯଶୋଦା ହେଉଛନ୍ତି ଧରା, ତେଣୁ ସିଏ ଧରୟା କରି ଧରା ଧରା ଦ୍ରୋଣ ଏବଂ ଧରା ସ୍ୱାମୀ ସ୍ତ୍ରୀ ସେମାନେ କହୁଛନ୍ତି କରିଷ୍ୟମାଣ ଆଦେଶାନ ବ୍ରହ୍ମଣ ସ୍ତମ ବାତ, ଭଗବାନଙ୍କୁ ପୁତ୍ର ରୂପରେ ପାଇବା ପାଇଁ ତପସ୍ୟା କରିଥିଲେ, ବ୍ରହ୍ମାଙ୍କ ପାଖରେ ପ୍ରାର୍ଥନା କରିଥିଲେ, ବ୍ରହ୍ମା କହିଲେ ଠିକ୍ ଅଛି ଭଗବାନ ତୁମର ପୁତ୍ର ହେଇକି ଆସିବେ, ଏଇଭଳି ଭାବରେ କହିଥିଲେ। କିନ୍ତୁ ଏହାର ଅର୍ଥ ହେଉଛି ଅଲଗା ଅବଶ୍ୟ, ଆର ଅର୍ଥ ପ୍ରକୃତ ଅର୍ଥ ହେଉଛି କ'ଣ, ନନ୍ଦ ଏବଂ ଯଶୋଦା ଏମାନେ ତପସ୍ୟା କରି ଭଗବାନଙ୍କର ପିତାମାତା ହେଇନାହାନ୍ତି, ଯେମିତି ବସୁଦେବ ଦେବକୀ ଆମେ କହିଲେ, ଭଗବାନ କହିଲେ ତୁମେ ବାର ହଜାର ବର୍ଷ ଧରି ତପସ୍ୟା କରିଥିଲ, କିନ୍ତୁ ନନ୍ଦ ଯଶୋଦା ତପସ୍ୟା କରି ଭଗବାନଙ୍କର ପିତାମାତା ହେଇନାହାନ୍ତି, ଏମାନେ ହେଉଛନ୍ତି ନିତ୍ୟ ପିତାମାତା, ନିତ୍ୟ ପିତାମାତା। କିନ୍ତୁ ଦ୍ରୋଣ ଏବଂ ଧରା ଏଇ ଯେଉଁ ତପସ୍ୟା କରିଥିଲେ, ବ୍ରହ୍ମା ତାଙ୍କୁ କହିଥିଲେ ହଁ ଠିକ୍ ଅଛି ତୁମର ଆସିବେ, ସେ ନନ୍ଦ ଏବଂ ଯଶୋଦାଙ୍କର ଶରୀରରେ ସେ ପ୍ରବେଶ କରିଛନ୍ତି। ଏ ଲୀଳାଟି ହେଉଛି ଏଇଭଳି ଭାବରେ, ନନ୍ଦ ଏବଂ ଯଶୋଦା ହେଉଛନ୍ତି ନିତ୍ୟ ଭଗବାନ ପିତାମାତା, ବସୁଦେବ ଦେବକୀ ନିତ୍ୟ ନଥିଲେ, ସେ ତପସ୍ୟା କରିଥିଲେ, ବହୁତ ବର୍ଷ ତପସ୍ୟା କଲା ପରେ ସେ ସେଇ ସ୍ଥିତି ପ୍ରାପ୍ତ ହେଲେ, ଇଏ ହେଉଛି ତଫାତ ହେଉଛି ଏଇଟା। ନନ୍ଦ ଯଶୋଦା ତପସ୍ୟା କରିନାହାନ୍ତି ଭଗବାନ ପୁତ୍ର ରୂପରେ ପାଇବା ପାଇଁ, କିନ୍ତୁ ସିଏ ନିତ୍ୟ ତାଙ୍କ ପିତାମାତା, ନିତ୍ୟ ପିତାମାତା, ସିଏ ନିତ୍ୟ ପିତାମାତା, ନିତ୍ୟ ତାଙ୍କ ସ୍ତନ୍ୟପାନ କରୁଛନ୍ତି, ନବେ ବର୍ଷରେ ମଧ୍ୟ ସ୍ତନ୍ୟପାନ କରୁଛନ୍ତି, ଏଇଭଳି ଭାବରେ କଥା ଆସିବ। ଦେବକୀ ମଧ୍ୟ ସେଇଭଳି ଭାବରେ ଏସବୁ କଥା ରହିଛି। ତେଣୁ କହୁଛନ୍ତି ଜାତୟା ନୌ ମହାଦେବେ ଭୁବି ବିଶ୍ୱେଶ୍ୱର ହରୌ ଭକ୍ତି ସାତ୍ ପରମା ଲୋକେ ଜୟାଞ୍ଜୋ ଦୁର୍ଗତିଂ ତରେ ଜାତୟୋ। ବ୍ରହ୍ମା ଏଇଭଳି ଭାବରେ କହିଲେ, କହିଲେ ଦ୍ରୋଣ ଏବଂ ଧରା, କହିଲେ ଦ୍ରୋଣ ଏବଂ ଧରା ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆମେ ଯେତେବେଳେ ଆସିବୁ ଆମକୁ ପୃଥିବୀରେ ଜନ୍ମଗ୍ରହଣ କରିବା ପାଇଁ ଅନୁମତି ଦିଅନ୍ତୁ, ଯାହାଫଳରେ ମହାପୁରୁଷ ପରମପୁରୁଷ ବିଶ୍ୱେଶ୍ୱର ଭଗବାନଙ୍କ ପ୍ରତି ଯେପରି ଆମର ପରମା ଭକ୍ତି ଲାଭ ହେବ, ଯେଉଁ ଭକ୍ତି ବଳରେ ଜୀବ ଜଡ଼ ଜଗତର ସମସ୍ତ ଦୁଃଖ ଦୁର୍ଦ୍ଦଶାରୁ ଉଦ୍ଧାର ଲାଭ କରିପାରେ, ଏଇଭଳି ଭାବେ ପ୍ରାର୍ଥନା କରିଥିଲେ ବ୍ରହ୍ମା। ତାଙ୍କ ସ୍ୱଚ୍ଛରେ ଇଏ କରିଥିଲେ ବ୍ରହ୍ମା, କହିଥିଲେ ହଉ ଠିକ୍ ଅଛି ବୋଲି କହିଥିଲେ, ତେଣୁ ସିଏ ବର୍ତ୍ତମାନ ଆସିଲେ। କିନ୍ତୁ ଇଏ ପ୍ରକୃତରେ ଦ୍ରୋଣ ଏବଂ ଧରା ନୁହନ୍ତି, ଏମାନେ ହେଉଛନ୍ତି ନନ୍ଦ ଯଶୋଦା, ନିତ୍ୟ ପିତାମାତା ଭଗବାନଙ୍କର, ତେଣୁ ଏମାନେ ତାଙ୍କ ଶରୀରରେ ଆଶ୍ରୟ ନେଇଥିଲେ, ଏସବୁ କୁହାଯାଏ। ତେଣୁ ଅସ୍ତି ଇତ୍ୟୁକ୍ତ ସ ଭଗବାନ ବ୍ରଜେ ଦ୍ରୋଣ ମହାଦଶା ଯଜ୍ଞେ ନନ୍ଦ ଇତି ଖ୍ୟାତ ଯଶୋଦା ସା ଧରା ଭବତ। ତେଣୁ ଏମାନେ ଯେଉଁ ଆସିଲେ ଅସ୍ତି ଇତ୍ୟୁକ୍ତ ସ ଭଗବାନ, ବ୍ରହ୍ମା ଯେତେବେଳେ କହିଲେ ହଉ ଠିକ୍ ଅଛି ଅସ୍ତୁ ଏଭଳି ଭାବରେ କହିଥିଲେ, ତେଣୁ ବ୍ରଜେ ଦ୍ରୋଣ ମହାଦଶା, ବ୍ରଜରେ ଦ୍ରୋଣ ଆସିଲେ ମହାଦଶା, ସିଏ ବହୁତ ତପସ୍ୟା କରିଥିଲେ, ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ, ଯଜ୍ଞେ ନନ୍ଦ ଇତି ଖ୍ୟାତ, ତେଣୁ ସେ ନନ୍ଦ ହିସାବରେ ଆସିଥିଲେ। ଯଶୋଦା ଚ ଧରା ଭବତ, ଯଶୋଦା ମଧ୍ୟ ସେ ଧରା ହେଉଛନ୍ତି ଯଶୋଦା। ତତୋ ଭକ୍ତି ଭଗବତୀ ପୁତ୍ରୀ ଭୂତେ ଜନାର୍ଦ୍ଦନେ ଦାମ୍ପତ୍ୟ ନିତରାମ ଆସିତ ଗୋପ ଗୋପୀ ସୁଭାରତ। ତେଣୁ ତତୋ ଭକ୍ତିର୍ ଭଗବତୀ ପୁତ୍ରୀ ଭୂତେ ଜନାର୍ଦ୍ଦନେ ଦାମ୍ପତ୍ୟ ନିତରାମ ଆସିତ ଗୋପ ଗୋପୀ ସୁଭାରତ। ଭାରତ କହିଲେ ପରିକ୍ଷିତ ମହାରାଜ କହୁଛନ୍ତି। ତେଣୁ କ'ଣ ହେଲା ନା ଭଗବତ ଭକ୍ତିରେ ପୁତ୍ରୀ ଭୂତି ପୁତ୍ରୀ ଭୂତେ ମା ଯଶୋଦାଙ୍କର ପୁତ୍ର ଉପରେ ଭଗବାନ ଆସିଲେ ଜନାର୍ଦ୍ଦନ। ସିଏ ଦାମ୍ପତ୍ୟ ପତି ଏବଂ ପତ୍ନୀ ଭାବରେ ସେ ଆସି ନିତରାମ ଏଇଭଳି ଭାବରେ ଗୋପ ଗୋପିଶୁ ନନ୍ଦ ମହାରାଜ ଆସିଥିଲେ। ଏ ଭରତକୁଳ ରବର ମହାରାଜ ପରୀକ୍ଷିତ, ତାପରେ ଭଗବାନ ଯେତେବେଳେ ନନ୍ଦ ମହାରାଜ ଏବଂ ଯଶୋଦା ଦେବୀଙ୍କ ପୁତ୍ର ରୂପରେ ଆବିର୍ଭୂତ ହେଲେ ସେତେବେଳେ ତାଙ୍କ ପ୍ରତି ସେମାନଙ୍କର ଅବିଚଳିତ ବାତ୍ସଲ୍ୟ ପ୍ରେମ ନିରନ୍ତର ବର୍ଦ୍ଧମାନ ଥିଲା ଏବଂ ସେମାନଙ୍କ ସାନ୍ନିଧ୍ୟରେ ବୃନ୍ଦାବନବାସୀ ସମସ୍ତ ଗୋପାଳ ଏବଂ ଗୋପୀମାନେ ମଧ୍ୟ କୃଷ୍ଣ ଭକ୍ତି ଲାଭ କରିଥିଲେ। କିନ୍ତୁ ପ୍ରକୃତରେ ନନ୍ଦ ଯଶୋଦା ହେଉଛନ୍ତି ନିତ୍ୟ ଭଗବାନଙ୍କ ନିତ୍ୟ ପିତାମାତା। ତେଣୁ କୃଷ୍ଣ ବ୍ରାହ୍ମଣ ଆଦେଶଂ ସତ୍ୟଂ କର୍ତ୍ତୁଂ ବିଜେ ବିଭୁ ସହ ରାମ ବସଂଶ୍ଚକ୍ରେ ତେଷାଂ ପ୍ରୀତି ସ୍ୱଲୀଳୟା। ତେଣୁ ବ୍ରହ୍ମାଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ କୃଷ୍ଣ ବ୍ରାହ୍ମଣ ଆଦେଶଂ ବ୍ରହ୍ମାଙ୍କର ଆଦେଶରେ ସତ୍ୟ କରିବା ପାଇଁ ବ୍ରଜରେ ଆସିଲେ ସିଏ ସହ ରାମ ବସଂଶ୍ଚକ୍ରେ ରାମଙ୍କ ସହିତ ଆସିଲେ ବଳରାମଙ୍କ ସହିତ ଆସିଲେ ତେଷାଂ ପ୍ରୀତି ସ୍ୱଲୀଳୟା ତାଙ୍କୁ ପ୍ରୀତି ପ୍ରଦାନ କରିବା ପାଇଁ ଏଇଭଳି ଭାବରେ କହିଦେଲେ। କିନ୍ତୁ ଭଗବାନଙ୍କର ପିତାମାତା ହେଉଛନ୍ତି ନନ୍ଦ ମହାରାଜ ଏବଂ ଯଶୋଦା, ତେଣୁ ତା ପର ଅଧ୍ୟାୟରେ ନବମ ଅଧ୍ୟାୟରେ ସେ କହିଲେ ମା ଯଶୋଦା ନିତ୍ୟ ଏମାନେ ସବୁ ବ୍ରହ୍ମାଙ୍କର ଏଇଠି କ'ଣ ହେଇପାରିବ କି, ସେ କହିଦେଲେ, ସେ ପ୍ରଶ୍ନ ପଚାରିଦେଲେ, ଇଏ ଉତ୍ତର ଦେଇଦେଲେ ସେଇଭଳି ଭାବରେ। ସେମାନେ ପ୍ରକୃତରେ ତାଙ୍କ ଶରୀରରେ ଅଂଶଗ୍ରହଣ କରିଥିଲେ ଆଶ୍ରୟ ନେଇଥିଲେ, କିନ୍ତୁ ଯଶୋଦା ଏବଂ ନନ୍ଦ ଇଏ ହେଉଛନ୍ତି ନିତ୍ୟ। ତେଣୁ ନବମ ଅଧ୍ୟାୟଟି ଆରମ୍ଭ କଲେ ଭଗବାନଙ୍କର ଏ ଆଉ ଗୋଟିଏ ଲୀଳା ମନୋହର ଲୀଳା, ଏ ତିନି ବର୍ଷର ଲୀଳା, ଯେଉଁ ଏଇ ଅଷ୍ଟମ ଅଧ୍ୟାୟରେ ସବୁ ଯେଉଁ ବର୍ଣ୍ଣନା କରାଗଲା ବିଭିନ୍ନ ଛୋଟ ପିଲାଠୁ ଆରମ୍ଭ କରି ମାଟି ଖାଇବା ପର୍ଯ୍ୟନ୍ତ ସବୁ ଲୀଳାକୁ ବର୍ଣ୍ଣନା କରାଗଲା, ସେ ବିଭିନ୍ନ ସମୟରେ ସବୁ ହେଇଥିଲା ସବୁ କହିଲେ। ଏବେ ଯେଉଁ ଲୀଳାଟି କହିବେ ତିନି ବର୍ଷର ଲୀଳା ଦାମୋଦର ଲୀଳା, କାର୍ତ୍ତିକ ମାସ ସାରା ଭକ୍ତମାନେ ସାରା ପୃଥିବୀରେ ଦୀପ ପ୍ରଦାନ କରି ଭଗବାନଙ୍କୁ ଏହିଭଳି ଭାବରେ ପ୍ରାର୍ଥନା କରନ୍ତି। ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ଭ୍ରାଜମାନଂ ଯଶୋଦା ବିୟୋଲୋକଲାଘବମାନଂ ପରାମୃଷ୍ଟଂ ଅତ୍ୟନ୍ତ ଦୃତ୍ୟ ଗୋପ୍ୟା। ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ଭ୍ରାଜ। ଦାମୋଦର ଲୀଳା ତିନି ମାସ ଲୀଳା ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଥିରେ 9-10 ଏ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଦାମୋଦର ଲୀଳାଟି ଏଭଳି ରହିଛି, ଭଗବାନ ଯେଉଁ ମା ବାନ୍ଧିବେ ତାଙ୍କୁ ଏବଂ ସେ ଯାମଣାର୍ଜୁନ ଉଦ୍ଧାର ହେବେ, ସେ ଯାମଣାର୍ଜୁନଙ୍କ ପୂର୍ବ ଇତିହାସ ଏସବୁ ଭଳି ଭାବରେ କହିକି ନବମ ଏବଂ ଦଶମ ଏଇ ଦୁଇଟି ଅଧ୍ୟାୟରେ ଭଗବାନଙ୍କ ଏହି ଲୀଳାଟି ବର୍ଣ୍ଣନା କରାଗଲା। ଏବଂ ଆ ପରେ ପରେ ଭଗବାନ ସେ ଗୋକୁଳକୁ ତ୍ୟାଗ କରିବେ, ଏକାଦଶ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯିବ ସେ ତ୍ୟାଗ କରି ଯିବେ, ଗୋକୁଳ ଛାଡ଼ିକି ଯିବେ ବୃନ୍ଦାବନକୁ ଯିବେ, ଭଗବାନ ବୃନ୍ଦାବନରେ ସେଠି ରହିବେ ତିନି ବର୍ଷ ଲୀଳା। ଯେତେବେଳେ ଯେଉଁ ବିରାଟ ବିରାଟ ଅର୍ଜୁନ ବୃକ୍ଷ ଦୁଇଟି ଭାଙ୍ଗିଗଲା ଉପଡ଼ିଗଲା, ତେଣୁ ଜାଣିପାରିଲେ ନାହିଁ କ'ଣ ପାଇଁ ଉପଡ଼ା, ଭଗବାନ ଉପାଡ଼ିଲେ ବୋଲି ଜାଣିପାରିଲେ ନାହିଁ, ତେଣୁ ତାଙ୍କର ଗୋଟେ ମିଟିଂ ହେଲା, କହିଲେ ଆଉ ଏଠି ରହିବା ନାହିଁ, ଏଠି ସବୁ ବହୁତ ପ୍ରକାର ଉତ୍ପାଦ ହେଉଛି, 6 ଦିନରେ ଇଏ ଆସିଥିଲା ପୁତନା ଆସିଥିଲା, ଆଉ ଇଏ ଗୋଟେ ଏତେ ବିରାଟ ସକଟ ହେଇଗଲା, ତୁନାବର୍ତ୍ତା ଆସିଥିଲା, କେତେ କ'ଣ ସବୁ ହେଇଗଲା ନା, ଅସୁର ଫସୁର ସବୁ ଆସିକି କେତେ କ'ଣ ଉତ୍ପାଦ ହେଲା, ଆଉ ଏଠି ରହିବା ନାହିଁ, ଏଇଭଳି ଭାବରେ ତାଙ୍କର ଆଲୋଚନା କରିକିରି ସେ ଯିବେ। ଏ ଦଶମ ଅଧ୍ୟାୟ 11 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଏ, ଆଉ ଗୋଟେ ସ୍ଥାନରେ ଲୀଳା ହେବ ଭଗବାନଙ୍କର, ସେଠି ସବୁ ବିଭିନ୍ନ ଅସୁରମାନଙ୍କୁ ପୁଣି ମାରିବେ, ସେଠି ସବୁ ଯୁଆଡ଼େ ଗଲେ ଅସୁର, ଏସବୁ ବହୁତ ତାତ୍ପର୍ଯ୍ୟ ସବୁ ରହିଛି, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ତାତ୍ପର୍ଯ୍ୟ ସବୁ ଦେଇଛନ୍ତି, ବହୁତ କଥା ରହିଛି ଆ ଭିତରେ। ତେଣୁ ଯାହା ବି ହେଉ ଏଠି କହୁଛନ୍ତି ବାବାମାନଙ୍କ ଅଧ୍ୟାୟରେ କହୁଛନ୍ତି ଶୁକଦେବ ଗୋସ୍ୱାମୀ କହୁଛନ୍ତି, ଏକଦା ଗୃହଦା ଶିଶୁ ଯଶୋଦାନନ୍ଦ ଗେହିନୀ କର୍ମାନ୍ତର ନିଯୁକ୍ତାସୁ ନିର୍ମମନ୍ଥଂ ସ୍ୱୟଂ ଦଧି ଜାନି ଜାନିହ ଗୀତାନି ତଦ୍ ବାଳଚରିତାନି ଚ ଦଧି ନିର୍ମନ୍ଥନ କାଳେ ସ୍ମରନ୍ତି ତାନ୍ୟ ଗାୟତ। ଯଦିଓ କହିଦେଲେ ସୁଖଦେବ ଗୋସ୍ୱାମୀ କହିଦେଲେ ବସୁ ଏବଂ ଧରା ଏବଂ ଦ୍ରୋଣ ବୋଲି, କିନ୍ତୁ ତାପରେ ଚିନ୍ତା କଲେ ଭଗବାନ ଏ ନିତ୍ୟ ନନ୍ଦ ଏବଂ ଯଶୋଦା ନିତ୍ୟ, ତେଣୁ ଏଇ ଲୀଳାଟି ତାଙ୍କର ସ୍ମରଣ ଆସିଲା ନବମ ଅଧ୍ୟାୟ ଲୀଳାଟି। ତେଣୁ ଏଇ ଏଇ କଥାରେ ଏଇଥିପାଇଁ ଆଚାର୍ଯ୍ୟମାନେ ଏଇଟା କହନ୍ତି, ତେଣୁ ନବମ ଅଧ୍ୟାୟରେ ଏଇ ଦାମୋଦର ଲୀଳା ଭଗବାନଙ୍କର ଉଦରକୁ ଏକଦମ ଭଗବାନଙ୍କର ଉଦରକୁ ଦାମରେ ବା ଦୌଡ଼ ରଜରେ ବାନ୍ଧିଥିଲେ ଏଇ ଲୀଳାଟି ବର୍ଣ୍ଣନା କରାଯାଏ। ଦୁଇଟି ଅଧ୍ୟାୟ ରହିଛି, ତେଣୁ ଏକଦା ଏଠି କହୁଛି ଏକଦା ଏକଦା କହିଲେ ଆ ପୂର୍ବରୁ ସବୁ ବର୍ଣ୍ଣନା କରାଗଲା ନା, ସମସ୍ତେ ଆସି ସବୁବେଳେ ଯଶୋଦାଙ୍କୁ କହୁଥିଲେ ତୁମ ପୁଅ ଆମର ଲଡ଼ୁ ଚୋରି କଲେ, ତୁମର ବହୁତ କ୍ରୀଡ଼ା ରହିଛି ସବୁ। ଆମର ବିଭିନ୍ନ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି, ଗୋଟେ ଥରେ କ'ଣ ହେଇଛି, ଗୋଟେ ଗୋପୀ ବହୁତ ସବୁ ଭଗବାନଙ୍କର ସବୁ ହେଇଛି, ସବୁ ଯାଇକି ଚୋରି କରନ୍ତି, ସବୁ ଲୀଳା ସବୁ କହିଲେ ଅଷ୍ଟମ ଅଧ୍ୟାୟରେ ସଂକ୍ଷେପରେ ସବୁ ବର୍ଣ୍ଣନା କଲେ। ଗୋଟେ ଗୋପୀ ଥରେ କ'ଣ କରିଛି, କୃଷ୍ଣ ଯାଇକି ତାଙ୍କର ଚୋରି କରୁଥିଲେ ତା ଗୃହରୁ, ଚୋରି କରୁଥିଲା ବେଳେ ଦହି ଲହୁଣୀ ଚୋରି କରୁଥିଲା ବେଳେ ଯଶୋଦା ସେ ଗୋପୀ ଜଣଙ୍କ ଧରିଦେଲେ, କୃଷ୍ଣଙ୍କୁ ଧରିଦେଲେ, କହିଲେ ଆଜି ନେଇଯିବି ମାଆଙ୍କ ପାଖକୁ କହିକିରି ଆଜି ମାଡ଼ ଖାଇବ, ଏଇଭଳି ଭାବରେ ଚିନ୍ତା କରିକିରି ନେଉଛନ୍ତି। ଏ ଭଗବାନ ହେଉଛି ପ୍ରେମର କଥା, ଏଇଟା ଆମେ ବୁଝିପାରିବା ନାହିଁ। ଯେଉଁମାନଙ୍କର ସେମାନେ 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 ହେଉଛନ୍ତି ସାଧନ ସିଦ୍ଧ ନୁହଁ, ସେମାନେ ବୃନ୍ଦାବନବାସୀମାନେ ହେଉଛନ୍ତି ତାଙ୍କ ରାଗାନୁଗା ଭକ୍ତି। ଆମେ ତ ସାଧନ କରୁଛେ କିଛି କୃଷ୍ଣ ପ୍ରେମ ପ୍ରାପ୍ତ ହେବା ପାଇଁ, ତାଙ୍କର ଜନ୍ମରୁ ସେଇ ପ୍ରେମ ରହିଛି କୃଷ୍ଣ ପ୍ରେମ, ଏମାନେ ସମସ୍ତେ ସେଇ ସ୍ତରରେ ଅଛନ୍ତି ବ୍ରଜବାସୀମାନେ। ତେଣୁ ଯାହା ବି ହେଉ ସେ ଗୋପୀ କ'ଣ କଲା, ତାକୁ ନେଇକି ହାତକୁ ଧରିକିରି ନେଇକିରି ଗଲା, ତା ପୁଅଟେ ମଧ୍ୟ ରହିଛି ସେ କୃଷ୍ଣଙ୍କ ବୟସର ପାଖାପାଖି, କୃଷ୍ଣ ତା ପୁଅ ମଧ୍ୟ ଚିନ୍ତା କରୁଛି ଆଜି ଭଲ କୃଷ୍ଣ ଆଜି ମାଡ଼ ଖାଇବ ଭଲ ଚିନ୍ତା କରୁଛି। ତେଣୁ ଗୋପୀ ଜଣ ତାକୁ ନେଇକିରି ଗଲେ, ଭଗବାନ ଯାଉଛନ୍ତି କ'ଣ କରିବେ, ଧରା ପଡ଼ିଗଲେ। ଯେତେବେଳେ ପାଖାପାଖି ହେଇଗଲା ଯଶୋଦାଙ୍କ ଘର, ଡାକି ଛାଡ଼ିଲେ, ଯଶୋଦା ଯଶୋଦା ଦେଖ ତୁମ ପୁଅକୁ ଆଜି ମୁଁ ଧରିକିରି ଆଣିଛି, ତୁମେ ମାନୁନଥିଲ, ମୋ ପୁଅ କାହିଁକି ଚୋରି କରିବ, ଆମର ଏତେ ଗାଈ ଅଛି 9 ଲକ୍ଷ ଗାଈ ଅଛନ୍ତି, ଆମର କ'ଣ କମ୍ ଅଛି ନା କ'ଣ, ଯଶୋଦା ଦହି ଲହୁଣୀ ଇତ୍ୟାଦି ସେ ଖାଇବା ପାଇଁ ଯିବ, ଦେଖ ଆଜି ମୁଁ ଚୋରି କରୁଥିଲା ରେଡ଼୍ ହ୍ୟାଣ୍ଡେଡ଼୍ ତାକୁ ଧରିଛି, ଚୋରି କରୁଥିଲା ବେଳେ ଧରି ଦେଖ ତା ହାତରେ ରହିଛି ଲହୁଣୀ ରହିଛି, ଧରିଛି ତାକୁ ରେଡ଼୍ ହ୍ୟାଣ୍ଡେଡ଼୍। ତେଣୁ ଏଇଭଳି ଭାବରେ ଆଣିକି ଆସୁଛି, ଭଗବାନ କ'ଣ କଲେ ବ୍ୟବସ୍ଥା କରିଦେଲେ, କହିଲେ ଯଶୋଦା ଧରିଥିଲେ ଗୋଟେ ହାତ, ସେ ଯଶୋଦାକୁ ସେ ଯେଉଁ ଗୋପୀ ଜଣ ଧରିଥିଲେ ସେ କହିଲେ ଦେଖ ମୋ ଏଇ ହାତକୁ ବହୁତ କଷ୍ଟ ଲାଗିଲାଣି, ତୁମେ ଯେଉଁ ଜୋର ଧରିଛ ହାତକୁ କଷ୍ଟ ଲାଗିଲାଣି, ତୁମେ ଆର ହାତଟା ଧର କହି। ଗୋପୀମାନେ ବୃନ୍ଦାବନର ଗୋପୀମାନେ ଯେଉଁ ରହିଛନ୍ତି ସବୁ ଓଢ଼ଣୀ ଦେଇକି ରହିଥିବେ, ସବୁବେଳେ ଓଢ଼ଣୀ ଦେଇକି ରହିଥିବେ, ଯେତେବେଳେ ଗଲେ ଆପଣ ଏବେ ବି ଦେଖିବେ ସେ ସବୁ ସେଇଭଳି ଭାବେ ରହିଛନ୍ତି, ମୁଁ ଦେଖେଇବେନି ସେମାନେ। ତେଣୁ ସେ କହିଲେ ଠିକ୍ ଅଛି କହିକିରି ସେ ତ ହାତ ଧରେ, ସେ ହାତ ଭଗବାନ ତା ପୁଅର ହାତକୁ ଧରେଇଦେଲେ, ସେ ଧରିଛି ହାତ ସେ ଆଉ ଦେଖୁଛି। ତେଣୁ ଯଶୋଦା ଯେତେବେଳେ ଆସି ପହଞ୍ଚିଲେ ଦେଖିକି କହିଲେ ଆରେ ତୁ କାହା କଥା କହୁଛୁ, ନା ଦେଖୁନ ତମ କୃଷ୍ଣ ତମକୁ ମୁଁ ଧରିକି ଆଣିଛି, ନା ଭଲକିରି ଦେଖ ତୁ ଆଖି ଖରାପ ହେଇଗଲାଣି, ନା ଭଲକିରି ଦେଖେ। ଦେଖିଲା ବେଳେ ତାଙ୍କ ପୁଅ ନିଜ ପୁଅ କୃଷ୍ଣ ଯାଇକିରି ଆଉ ଗୋଟେ ମାରିଲେଣି। ତେଣୁ ଜଣେ ଆଚାର୍ଯ୍ୟ କୁହନ୍ତି ଗୋପୀ ଜଣଙ୍କ ତାକୁ ଭଗବାନ କହିଲେ ଆଜି ତୋର ପୁଅକୁ ହାତ ଧରେଇଲି, କାଲି ନେକ୍ସଟ ଟାଇମ୍ ଯଦି କରିବୁ ତୋର ସ୍ୱାମୀଙ୍କର ହାତ ଧରେଇ ଦେବି। ଏଇଭଳି ଭାବରେ ଅନେକ ଲୀଳା ଭଗବାନଙ୍କ ରହିଛି, ଯଶ ଗୀତ ଆକାରରେ ଗାନ କରାଯାଉଛି, ବିଭିନ୍ନ କବିମାନେ ସବୁ ଗାନ କରିଛନ୍ତି, ବହୁତ ଲୀଳା ସବୁ ରହିଛି। ତେଣୁ ଏଇଭଳି ଭାବରେ ସବୁ ଯେଉଁ ସମସ୍ତେ ଆଜି ଇଏ କରୁଥିଲେ ଅଭିଯୋଗ କରୁଥିଲେ, ତୁମ ପୁଅ ଆମେ ମଖନ ଖାଇଲା, ତୁମ ପୁଅ ଆମେ ଚୋରି କଲା, ଆ ପୂର୍ବରୁ ବର୍ଣ୍ଣନା କରାଗଲା ନା, ଏଭଳି ଅଷ୍ଟମଧ୍ୟାୟରେ ସବୁ ଯେଉଁ ବର୍ଣ୍ଣନା କରାଯାଇଛି, ଆମ ଘରେ ଆଜି ପରିଷ୍କାର ସ୍ଥାନରେ ସବୁ ମଳମୂତ୍ର ତ୍ୟାଗ କରି ସେ ଚାଲି ଆସିଛି, ସିଏ ହେଉଛି ବ୍ରହ୍ମ ବସ୍ତୁ। ଆଜି ମୋର ପିଲାକୁ ଚିମୁଟି ଦେଇ ପଳାଇ ଆସିଲା, ସେ କାନ୍ଦୁଛି, ଭଗବାନ କହିବେ ଯଦି ନ ମିଳୁ ଯଦି କିଛି ନ ମିଳିବ ତ ଘରକୁ ଜାଳିଦେବି, ଏଇଭଳି ଭାବେ କହିବେ ଭଗବାନ। ସେସବୁ ସବୁ ଅଭିଯୋଗ ସବୁ ଆସୁଛି, ଅଭିଯୋଗ ଆସି ଆସିକି ଶୁଣି 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 ମା' ଚିନ୍ତା କରୁଛନ୍ତି କ'ଣ ପାଇଁ କୃଷ୍ଣ ଯାଇକି ଚୋରି କରୁଛି। ମା' ଚିନ୍ତା, ଆମର ତ କିଛି ଅଭାବ ନାହିଁ, କେଉଁଥିରେ ଅଭାବ ଥିଲେ ଅଲଗା କଥା, ଖାଇବାକୁ ପାଇଲା ନାହିଁ ଯେ ଚୋରି କଲା। ତେଣୁ ମା' ଚିନ୍ତା କରୁଛନ୍ତି ବୋଧେ ଯେଉଁ ଦାସୀମାନେ ସବୁ ରହିଛନ୍ତି, ଯଶୋଦା ମା' କେବେ ଲଉଣୀ ଏଇ ଯେଉଁ ଦଧି ମନ୍ଥନ କରୁନଥିଲେ, ଫାର୍ଷ୍ଟ ଟାଇମ୍ ତାଙ୍କ ଲାଇଫ୍ରେ ଫାର୍ଷ୍ଟ ଟାଇମ୍ ଏଇଟା ଦଧି ମନ୍ଥନ କଲେ, ଏତେ ସେବିକା ସବୁ ଅଛନ୍ତି କାହିଁକି ସିଏ ନିଜେ ଏସବୁ କାର୍ଯ୍ୟ କରିବେ। ଭୋରୁ ଭୋରୁ 4:30 ମଙ୍ଗଳା ଆଳତି ସମୟ, ସେହି ସମୟରେ ଉଠିକିରି ମା' କହୁଛନ୍ତି ବୋଧେ ଦାସୀମାନେ ଯେଉଁ ଲହୁଣୀ ପହୁଣୀ ଇଏ କରୁଛନ୍ତି, ଭଗବାନ କହିଲେ ନା ଯୋମେ ଭକ୍ତ୍ୟା ପ୍ରୟଛତି ଅତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତ୍ୟା ପ୍ରୟଛତି ତଦଂ ଭକ୍ତି ଉପହୃତମ ସ୍ନାମ ପ୍ରଦାତ୍ମନ। ଭକ୍ତି ଶବ୍ଦ ଦୁଇଥର ବ୍ୟବହାର କଲେ, ଭକ୍ତି ନାହିଁ ମାନେ ଯେମିତି ଦୁର୍ଯ୍ୟୋଧନ ବହୁତ ପ୍ରକାର ଛପନ ଭୋଗ କରିଥିଲା କିନ୍ତୁ ଭଗବାନ ପ୍ରତି ଭକ୍ତି ନଥିଲା, ଭଗବାନ ସେଠି ଖାଇଲେ ନାହିଁ। ଯାଇ ବିଦ୍ରୋହ ଘରେ ରୁଖା ଶାଗ ବିଦ୍ରୋହ ଘରେ ଖାଏ ବୋଲି କୁହାଯାଉଛି, ଦୁର୍ଯ୍ୟୋଧନକୁ ଭୋଗ ନା ଖାଏ ରୁଖା ଶାଗ ବିଦ୍ରୋହ ଘରେ ଖାଏ। କେତେଜଣ କହନ୍ତି ବିଦ୍ରୋହ ସେତେବେଳେ ନଥିଲେ, ବିଦ୍ରୋହଙ୍କ ପତ୍ନୀ ସେ କ'ଣ କହୁଛନ୍ତି କଦଳୀ ଫିଙ୍ଗି ଦେଇକି କଦଳୀ ଚୋପା ଦେଉଛନ୍ତି, ଭଗବାନ ସେ କଦଳୀ ଚୋପା ଖାଉଛନ୍ତି। ଏ ଭକ୍ତିରେ ଭକ୍ତିର କଥା, ଭଗବାନ ମଧ୍ୟ ଦଶମ ସ୍କନ୍ଧ 80 ଶ୍ଳୋକଟି ମଧ୍ୟ 81 ଅଧ୍ୟାୟରେ ଶ୍ଳୋକଟି ଅଛି, ସେଠି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଭଗବାନ ମଧ୍ୟ ଫୁଲକୁ ମଧ୍ୟ ଖାଉ ଦେଉଛନ୍ତି। ଫୁଲକୁ ଫୁଲଟା ଖାଇବା ଯୋଗ୍ୟ ନୁହଁ, ସେଇଟା ହେଉଛି କ'ଣ ଶୁଙ୍ଘିବା କଥା। ପତ୍ରଙ୍କ ପୁଷ୍ପଙ୍କ ଫଳଙ୍କ ତୁଇ କୁହାଗଲା ନା, ଜଣେ ଯଦି ପ୍ରଶ୍ନ ପଚାରିବ ପ୍ରଭୁ ଫୁଲ କ'ଣ ଖାଆନ୍ତି, ନା ହଁ ମୁଁ ଖାଇଦିଏ, ଭଗବାନ ଭାବ ବେଶରେ ଫୁଲକୁ ମଧ୍ୟ ଖାଇଦିଅନ୍ତି, ଏତେ କଥା ସବୁ ରହିଛି। ତେଣୁ ଏହିଭଳି ଭାବରେ ଯେତେବେଳେ ସବୁ ବିଭିନ୍ନ ପ୍ରକାର ଅବଜେକ୍ସନ୍ ସବୁ ହେଉଛି, ସମସ୍ତେ ଆସି ଶିକାୟତ କରୁଛନ୍ତି, ତୁମ ପୁଅ ଏଇଟା କଲା, ତୁମ ପୁଅ ସେଇଟା କଲା, ତୁମ ପୁଅ ସେଇଟା କଲା, ମା ଚିନ୍ତା କରୁଛନ୍ତି କ'ଣ ପାଇଁ, କେତେବେଳେ ହସି ଦେଉଥିଲେ, କେତେବେଳେ କରୁ କ'ଣ କରୁଥିଲେ, କହିଲେ ଠିକ୍ ଅଛି ତୋ ଆଜି ମୋର ମାଠିଆ ଭାଙ୍ଗିଦେଲା, ନା ନେଉନୁ ତୁ କେତେ ମାଠିଆ ହେଉଛୁ ନେ, ଏତେ ତୋର କେତେ ଦହି ଯାଇଛି ନେ ତୁ ଦହି ନେ। ଯଶୋଦା ମା ସିଏ ମହାରାଣୀ ରାଣୀ ସିଏ, ତେଣୁ ସମସ୍ତେ ଏଇଭଳି ଭାବରେ କହୁଥିଲେ। ଯଶୋଦା ତେଣୁ ଚିନ୍ତା କଲେ ତ ସମସ୍ତେ କହୁଛନ୍ତି କ'ଣ ଗୋଟେ ଅସୁବିଧା ଅଛି, ବୋଧେ ଏଇ ଯେଉଁ ଦାସ ଦାସୀମାନେ ସବୁ ଦହି ମନ୍ଥନ କରୁଛନ୍ତି ଏସବୁ ଠିକ୍ ଭାବରେ କରୁନାହାନ୍ତି, ତାଙ୍କର ପ୍ରେମ ନାହିଁ, ପଇସା ନେଇକି କାମ କରୁଛନ୍ତି, ପ୍ରେମ କ'ଣ ଆସିବ, ପଇସା ନେଇକି କାମ କରିବେ, ଏତିକି ପଇସା ଦେଲେ କାମ କରିବୁ, ତାଙ୍କର କ'ଣ ପ୍ରେମ ଆସିବ। ତେଣୁ ମୁଁ ନିଜେ କରିବି, ଫାର୍ଷ୍ଟ ଟାଇମ୍ କରିକି ଏଇ ଦହି ମନ୍ଥନ କରୁଛନ୍ତି ଭୋର ଭୋରୁ। ଏକଦା ଏକଦା କହିଲେ ଗୋଟେ ଦିନ, ଏ ଭଗବାନଙ୍କୁ ସେତେବେଳେ 3 ହେଇଥିଲା, ଏ 3 ଲୀଳା ଦାମୋଦର ଲୀଳା। ଏକଦା ଗୃହଦା ଶିଶୁ ଯଶୋଦା ନନ୍ଦ ଗେହିନୀ, ତା ପରଦିନ ଅବଶ୍ୟ ଏଇଟା ହେଉଛି ଏ ଲୀଳାଟି ହେଇଥିଲା ଅମାବାସ୍ୟାରେ, ଅମାବାସ୍ୟାରେ କାର୍ତ୍ତିକ ଅମାବାସ୍ୟା ଯେଉଁ ନାହିଁ, ଏ ଯେଉଁ ଦୀପାବଳି ଅମାବାସ୍ୟା, ସେଇଦିନ ଏଇ ଲୀଳାଟି ହେଇଥିଲା। ତା ପରଦିନ ହେବ ଇଏ ଯେଉଁ ରହିଛି ଇନ୍ଦ୍ରଯଜ୍ଞ, ଇନ୍ଦ୍ରଯଜ୍ଞ ହେବ, ତେଣୁ ସେଇ ଇନ୍ଦ୍ରଯଜ୍ଞ ପରି ସେମାନେ ସବୁ ଗୃହଦାସୀମାନେ ସବୁ ବିଭିନ୍ନ ପ୍ରକାର ବ୍ୟସ୍ତ ରହିଛନ୍ତି, ତେଣୁ ତାଙ୍କୁ ଆଉ ସେଥିରେ କ'ଣ ଗୃହଦାସ ଶିଶୁ ଯଶୋଦା ନନ୍ଦ ଗେହିନୀ କର୍ମାନ୍ତର ନିଯୁକ୍ତ ଆସୁ, ତାଙ୍କୁ ସେ କର୍ମରେ ଲଗେଇଦେଲେ, ଯେଉଁ ଇନ୍ଦ୍ରଯଜ୍ଞ ହେବ କ'ଣ କ'ଣ ସବୁ ତିଆରି ହେବ କ'ଣ କ'ଣ ହେବ ସବୁ ଯାହା ସେଥିରେ ସବୁ କର, ତ କହିଦେଲେ ତାଙ୍କୁ, ଅନ୍ୟ ଦାସୀମାନଙ୍କୁ ସେହିସବୁ କାର୍ଯ୍ୟରେ ନିଯୁକ୍ତ କରାଇ ଦେଇକରି ନିଜେ କ'ଣ କଲେ, ଆଜି ଦହି ମନ୍ଥନ କଲେ। ଏକଦା ଗୃହଦା ଶିଶୁ ଯଶୋଦା ନନ୍ଦ ଗେହିନୀ ନନ୍ଦଙ୍କର ପତ୍ନୀ ଗୃହିଣୀ କର୍ମାନ୍ତରେ ନିଯୁକ୍ତ ଆସୁ, ଗୃହଦାସୀମାନଙ୍କୁ ଅନ୍ୟ ସବୁ କର୍ମରେ ନିଯୁକ୍ତ କରାଇଦେଲେ, ଇନ୍ଦ୍ରଯଜ୍ଞ ହେବ ଏସବୁ କଥା ଆସିବ, ଏଇଟାକୁ ସପ୍ତମ ଆମର ବର୍ଣ୍ଣନା କରାଯିବ 25, 26, 27, 27 4 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନ 7 ଲୀଳା ଏଇଟା, କିନ୍ତୁ ତା ପୂର୍ବରୁ ଚାଲିଥିଲା ଇନ୍ଦ୍ରଯଜ୍ଞ, ସବୁଦିନ ସବୁ ବର୍ଷ ହେଉଥିଲା, 7 ଭଗବାନ ସେଇଟା ବନ୍ଦ କଲେ, 7 ପର୍ଯ୍ୟନ୍ତ ଭଗବାନ ଆଲାଉ କରିଥିଲେ, ଭଗବାନ 6 ପର୍ଯ୍ୟନ୍ତ ଆଲାଉ କରାଯାଇଥିଲା, 7 ଯେତେବେଳେ ହେଲା ସେଇଟା ବନ୍ଦ କରିଦେଲେ ଭଗବାନ, ଏଇ ଲୀଳା ଆସିବ। ତେଣୁ ସେମାନଙ୍କୁ ସେଥିରେ ସବୁ ନିଯୁକ୍ତ କରି ନିର୍ମମନ୍ଥନ ସ୍ୱୟଂ ଦଦି, ନିଜେ ଦହି ମନ୍ଥନ କଲେ ସ୍ୱୟଂ, ଆଗରୁ କେବେ କରୁନଥିଲେ, ଆଜି ଫାର୍ଷ୍ଟ ଟାଇମ୍ କଲେ ସ୍ୱୟଂ ଦଧି। ଜାହାନି ଜାହାନିଅ ଗୀତାହାନି ତଦ୍ ବାହାଳ ଚରିତାହାନି ଚ, ଆଉ ପୂର୍ବରୁ କୁହାଗଲା ନା ସମସ୍ତେ କବିମାନେ ସବୁ ବିଭିନ୍ନ ପ୍ରକାର କବିତା ଗାନ କରୁଛନ୍ତି ଭଗବାନଙ୍କ ବାଲ୍ୟଲୀଳାକୁ, ଯଶୋଦାମା ମଧ୍ୟ ସବୁ ଗାନ କରୁଛନ୍ତି ଭଗବାନଙ୍କ ଲୀଳା ଚରିତ୍ରକୁ, ଛୋଟ ଦିନରୁ ଦେଖିକିରି ଆସୁଛନ୍ତି ସେ, ଜନ୍ମରୁ ଜନ୍ମ ଯେଉଁ ହେଲା ତାଙ୍କର ନନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଗଲା ଭଗବାନଙ୍କର ଜନ୍ମ ଉତ୍ସବ, ନନ୍ଦ ଉତ୍ସବ, କେତେ ସୁନ୍ଦର ଲୀଳା, ତାଙ୍କ ସୌନ୍ଦର୍ଯ୍ୟ, ତାଙ୍କର ଗୁଣ, ତାଙ୍କର କର୍ମ, ତାଙ୍କର ଲୀଳା, ଏସବୁକୁ ବର୍ଣ୍ଣନା କରୁଛନ୍ତି ଏଭଳି ଭାବରେ। ପୁତନା ହରଣ ପୁତନାବଦ୍ଧ କୁଆରୀ, ପୁତନାବଦ୍ଧ ଶକଟାସୁର, ଏହିଭଳି ଭାବରେ କେତେ ଲୀଳା ସବୁ ହେଇଗଲାଣି, ସେ ସବୁ ସ୍ମରଣ କରୁଛନ୍ତି କୃଷ୍ଣଙ୍କର ଲୀଳା। ଭଗବାନ ଭକ୍ତ କେଉଁମାନେ ନା ସେମାନେ କେତେବେଳେ ଭଗବାନ ଭୁଲନ୍ତି ନାହିଁ, ଏମାନେ ହେଉଛନ୍ତି ମହାତ୍ମା। ମହାତ୍ମାନସ୍ତୁ ମା ପାର୍ଥ ଦୈବୀ ପ୍ରକୃତି ମା ସୀତା ଭଜନ୍ତି ଅନ୍ୟ ମନସ୍ସୁ, ସବୁବେଳେ ସେମାନେ ଭଗବାନଙ୍କୁ ଭଜନ କରୁଥିବେ, ଚିନ୍ତା କରୁଥିବେ, କିଛି ନା କିଛି ଭଗବାନଙ୍କ ଚିନ୍ତାରେ ନିଯୁକ୍ତ ଥିବେ। ନାହିଁ ଭଗବାନ ଭୁଲିଗଲେ ଗ୍ରାମ୍ୟ କଥା ଚାଲିଲା ନା, ମହାତ୍ମା କହିଲେ ସେମାନେ କେଉଁ ସମୟରେ ହେଲେ ଭଗବାନ କେବେ ଭୁଲି ଯାଆନ୍ତି ନାହିଁ, ଇଏ ହେଉଛି ମହାତ୍ମା। କ'ଣ ଦଶମ ଅଧ୍ୟାୟ ଯେଉଁ କହିଲେ ଭଗବତ ଗୀତାରେ ନବମ ଅଧ୍ୟାୟରେ ସେଇଟା କହିଲେ ମହାତ୍ମା ମାଙ୍କ ଭଜନ୍ତି ଅନ୍ୟ ମନସ୍ ଜ୍ଞାନତା ଭୂତ ସତତନ କୀର୍ତ୍ତନ ଦୋ ମା ସତତନ, ସବୁବେଳେ ସବୁବେଳେ ଭଗବାନଙ୍କ କୀର୍ତ୍ତନରେ ସେ ନିଯୁକ୍ତ ରହିଥିବେ। କେତେବେଳେ କ'ଣ କରୁଥିବେ, ଭଗବାନଙ୍କର କୀର୍ତ୍ତନ ଚାଲିଥିବ ଏଇଭଳି ଭାବରେ। ତେଣୁ ମା ଯଶୋଦା ଯେତେବେଳେ ଦହି ମନ୍ଥନ କରୁଛନ୍ତି, ଜାନି ଜାନି ହ ଗୀତାହାନି, ଯେତେ ପ୍ରକାର ସବୁ ରହିଛି ଭଗବାନଙ୍କ ଲୀଳାକୁ, ତଦ୍ ବାଳଚରିତାହାନି ଚ, ବିଶେଷ ଭାବରେ ବାଳଚରିତ, ଏ ପର୍ଯ୍ୟନ୍ତ ଯେତିକି ଲୀଳା ସବୁ ହେଇଗଲାଣି ସେଇ ବାଳଚରିତକୁ ସବୁ ଗାନ କରୁଛନ୍ତି। ଦଧି ନିର୍ମନ୍ଥନ କାଳେ ସ୍ମରନ୍ତି ତାନ୍ୟ ଅଗାୟତ, ଦଧି ମନ୍ଥନ କାଳରେ ସେଇଟାକୁ ସ୍ମରଣ କରୁଛନ୍ତି, ଅଗାୟତ ଖାଲି ସ୍ମରଣ କରୁନାହାନ୍ତି, ଗାନ କରୁଛନ୍ତି, ଗୁଣୁଗୁଣୁ ହେଇ ଗୁଣୁଗୁଣୁ ହେଇ ଗାନ କରୁଛନ୍ତି। ଏ ବହୁତ ସୁନ୍ଦର ଲୀଳା ରହିଛି, ଆମେ ଆସନ୍ତାକାଲି ଏଇଟାକୁ ବର୍ଣ୍ଣନା କରିବା। ନବମ ଅଧ୍ୟାୟର କଥା ଯେ ଆରମ୍ଭ ହେଇଗଲା, ପ୍ରିଲିମିନାରୀ କଥା ହେଇଗଲା, ନବମ ଅଧ୍ୟାୟ କଥା ଆରମ୍ଭ ହେବ, ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରଭକ୍ତ କି, ଜୟ ଗୋର ପ୍ରେମାନନ୍ଦୀ।